ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ବିଧାନସଭାରେ ଆଜି ବିଭିନ୍ନ ପ୍ରସଙ୍ଗରେ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଗୃହ କାର୍ଯ୍ୟ ଅପରାହ୍ନ 4 ପର୍ଯ୍ୟନ୍ତ ମୁଲତବୀ। ରାଜ୍ୟରେ ଆସନ୍ତା ଏପ୍ରିଲ ମାସ 1 ଆରମ୍ଭ ହେବ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ଅଭିଯାନ। ଭୁବନେଶ୍ୱରରେ ଓଡ଼ିଶା ଦିବସରୁ କାର୍ଯ୍ୟକ୍ଷମ ହେବ ଭିଏଫ୍ଏସ୍ ଗ୍ଲୋବାଲ୍ ଭିସା ଆବେଦନ କେନ୍ଦ୍ର ଏବଂ ବହୁଭାଷା ଭିତ୍ତିକ ଶିକ୍ଷା କ୍ଷେତ୍ରରେ ଯୁବସ୍ୱରର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ଅନ୍ତର୍ଜାତୀୟ ମାତୃଭାଷା ଦିବସ। ବିଧାନସଭାରେ ଆଜି ବିଭିନ୍ନ ପ୍ରସଙ୍ଗ ନେଇ ବିରୋଧୀ ଦଳ ସଦସ୍ୟମାନେ ପ୍ରବଳ ହଟ୍ଟଗୋଳ କରିବାରୁ ଗୃହକୁ ଅପରାହ୍ନ 4 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି। ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଚାଲିଥିବା ବେଳେ ବିରୋଧୀ ବିଜେଡି ଓ କଂଗ୍ରେସ ଦଳର ସଦସ୍ୟମାନେ ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ ସୃଷ୍ଟି କରିଥିଲେ। ବାଚସ୍କତି ସୁରମା ପାଢ଼ୀ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଚଳାଇ ରଖିବା ଲାଗି ବିରୋଧୀ ଦଳ ସଦସ୍ୟମାନଙ୍କୁ ନିଜ ନିଜ ଆସନକୁ ଫେରିଯାଇ ଗୃହ କାର୍ଯ୍ୟରେ ସହଯୋଗ କରିବା ଲାଗି ଅନୁରୋଧ କରିଥିଲେ ମଧ୍ୟ ବିରୋଧୀ ସଦସ୍ୟମାନେ ସେଥିପ୍ରତି ଧ୍ୟାନ ଦେଇନଥିଲେ। ହଟ୍ଟଗୋଳ ମଧ୍ୟରେ ପ୍ରଥମେ ବାଚସ୍ପତି ଗୃହକୁ ପୂର୍ବାହ୍ନ 11:30 ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ। ପୁଣି ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ସଦସ୍ୟମାନେ ସ୍ଲୋଗାନ ଦେଇଥିଲେ। ହଟ୍ଟଗୋଳ ମଧ୍ୟରେ ବାଚସ୍ପତି ସଦସ୍ୟ ଜୟ ଢୋଲକିଆ ଏବଂ ଜଲେନ ନାୟକଙ୍କୁ ନିବେଦନ ଉପସ୍ଥାପନ ଲାଗି ଡାକିଥିଲେ। ସଦସ୍ୟ ଜୟ ଢୋଲକିଆ ନିଜ ଅଞ୍ଚଳରେ ଅଧିକ କଲେଜ ପ୍ରତିଷ୍ଠା କରିବା ଲାଗି ସରକାରଙ୍କୁ ଅନୁରୋଧ କରିଥିବା ବେଳେ ସଦସ୍ୟ ଜଲେନ ନାୟକ ରାଇରଙ୍ଗପୁରର ସର୍ବାଙ୍ଗୀନ ବିକାଶ ଉପରେ ଗୁରୁତ୍ୱ ଦେଇଥିଲେ। ତେବେ ହଟ୍ଟଗୋଳ ଜାରି ରହିବାରୁ ବାଚସ୍ପତି ଅପରାହ୍ନ 4 ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଥିଲେ। ବିଧାନସଭାରେ ଆଜି ମହିଳା ଓ ଶିଶୁ ବିଭାଗ, ନିର୍ମାଣ, ପର୍ଯ୍ୟଟନ, ଅବକାରୀ, ମିଶନ ଶକ୍ତି ଓ ଆଇନ ବିଭାଗର 30 ପ୍ରଶ୍ନ ଆଲୋଚନା ପାଇଁ ଗ୍ରହଣ କରାଯାଇଥିଲେ ମଧ୍ୟ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ତାହା ସମ୍ଭବ ହୋଇପାରିନଥିଲା। ତେବେ କେତେକ ପ୍ରଶ୍ନର ଲିଖିତ ଉତ୍ତର ଉପସ୍ଥାପିତ ହୋଇଥିଲା। ସଦସ୍ୟ ଭାସ୍କର ମଢ଼େଇଙ୍କ ପ୍ରଶ୍ନର ଉତ୍ତରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା କହିଥିଲେ, କିଶୋର ନ୍ୟାୟ ଆଇନ 2015 ଅନୁଯାୟୀ ପିତୃମାତୃହୀନ ଓ ପରିତ୍ୟକ୍ତ ଶିଶୁମାନଙ୍କୁ ଯତ୍ନ ଓ ସୁରକ୍ଷା ଆବଶ୍ୟକ କରୁଥିବା ଶିଶୁ ରୂପେ ବିବେଚନା କରାଯାଉଛି। ସେ କହିଥିଲେ, ସେହିଭଳି ଶିଶୁମାନଙ୍କର ଯତ୍ନ ଓ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ରାଜ୍ୟରେ ମିଶନ ବାତ୍ସଲ୍ୟ, ପିଏମ୍ କେୟାର୍ସ ଫର୍ ଚିଲ୍ଡ୍ରେନ୍, ଯଶୋଦା ଓ ଆଶୀର୍ବାଦ ଯୋଜନା କାର୍ଯ୍ୟକାରୀ କରାଯାଉଛି। ବାତ୍ସଲ୍ୟ ଯୋଜନାରେ ପ୍ରତ୍ୟେକ ଶିଶୁଙ୍କ ପିଛା 4,000 ଲେଖାଏଁ ଯୋଗାଇ ଦିଆଯାଉଛି। ପିଏମ୍ କେୟାର୍ସ ଫର୍ ଚିଲ୍ଡ୍ରେନ୍ ଯୋଜନାରେ କରୋନା ମହାମାରୀରେ ଉଭୟ ପିତାମାତାଙ୍କୁ ହରାଇଥିବା ଶିଶୁମାନଙ୍କୁ 4,000 ସହ ବାର୍ଷିକ 20,000 ଛାତ୍ରବୃତ୍ତି ଯୋଗାଇ ଦିଆଯାଉଛି। ଶ୍ରୀମତୀ ପରିଡ଼ା କହିଥିଲେ, ସମ୍ପୃକ୍ତ ଶିଶୁମାନେ 18 ବୟସରେ ଉପନୀତ ହେବା ପରେ 10,00,000 ଏକକାଳୀନ ସହାୟତା ପାଇଁ ଜମା ବ୍ୟବସ୍ଥା କରାଯାଇଛି। ସେ କହିଥିଲେ, ରାଜ୍ୟରେ 205 ଶିଶୁ ଯତ୍ନ ଅନୁଷ୍ଠାନ କାମ କରୁଛି ଏବଂ 7,117 ଜଣ ଶିଶୁଙ୍କ ଯତ୍ନ ନିଆଯାଉଛି। ଅନ୍ୟପକ୍ଷରେ ସଦସ୍ୟ ରାମଚନ୍ଦ୍ର କାଡ଼ାମଙ୍କ କୋରାପୁଟ ଜିଲ୍ଲାରେ ପର୍ଯ୍ୟଟନ ସମ୍ପର୍କିତ ପ୍ରଶ୍ନର ଉତ୍ତରରେ ଶ୍ରୀମତୀ ପରିଡ଼ା କହିଥିଲେ, କୋରାପୁଟ ଜିଲ୍ଲାରେ ପର୍ଯ୍ୟଟନର ବିକାଶ ପାଇଁ ଗତ 3 ମଧ୍ୟରେ 72,50,30,000 ଅର୍ଥରାଶି ମଞ୍ଜୁର କରାଯାଇଛି। ରାଜ୍ୟରେ ବାଲ୍ୟ ବିବାହ ହାର ଜାତୀୟ ହାରଠାରୁ କମ୍ ରହିଛି। ଆଜି ବିଧାନସଭାରେ ସଦସ୍ୟ ଅମର ନାୟକଙ୍କ ପ୍ରଶ୍ନର ଉତ୍ତରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା କହିଛନ୍ତି, ରାଜ୍ୟର 12 ଜିଲ୍ଲାରେ ବାଲ୍ୟ ବିବାହ ହାର ଅଧିକ ରହିଛି। ନବରଙ୍ଗପୁରରେ ବାଲ୍ୟ ବିବାହ ହାର ସର୍ବାଧିକ 39.4% ରହିଥିବା ଶ୍ରୀମତୀ ପରିଡ଼ା କହିଛନ୍ତି। ନୟାଗଡ଼ରେ 35.7%, କୋରାପୁଟରେ 35.5%, ରାୟଗଡ଼ାରେ 33.2% ବାଲ୍ୟ ବିବାହ ହାର ରହିଛି। ଜାତୀୟ ସ୍ତରରେ ବାଲ୍ୟ ବିବାହ ହାର 23.3% ତୁଳନାରେ ଓଡ଼ିଶାରେ ସେହି ହାର 20.5% ରହିଛି। ଅନ୍ୟପକ୍ଷରେ ରାଜ୍ୟରେ 7,665 ଜଣ ପୁଷ୍ଟିହୀନ ଶିଶୁ ରହିଥିବା ଉପମୁଖ୍ୟମନ୍ତ୍ରୀ ବିଧାନସଭାରେ କହିଛନ୍ତି। ସଦସ୍ୟ ରୋମାଞ୍ଚ ରଞ୍ଜନ ବିଶ୍ୱାଳଙ୍କ ପ୍ରଶ୍ନର ଉତ୍ତରରେ ଶ୍ରୀମତୀ ପରିଡ଼ା କହିଛନ୍ତି, 2026 ତଥ୍ୟ ଅନୁଯାୟୀ ମୟୂରଭଞ୍ଜରେ 746 ଜଣ ଓ କେନ୍ଦୁଝରରେ 634 ଜଣ ଅତିଶୟ ପୁଷ୍ଟିହୀନ ଶିଶୁ ରହିଛନ୍ତି। 2024 ଜୁନ୍ ମାସ ସୁଦ୍ଧା ପୁରୀ ଶ୍ରୀମନ୍ଦିର ଉପରେ 10 ବେଆଇନ ଭାବେ ଡ୍ରୋନ୍ ଉଡ଼ିଥିବା ଜଣାପଡ଼ିଛି। ଆଜି ବିଧାନସଭାରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏହି ତଥ୍ୟ ପ୍ରଦାନ କରିଛନ୍ତି। ସେ କହିଛନ୍ତି, 10 ମାମଲା ମଧ୍ୟରୁ 2 ମାମଲାରେ ତଦନ୍ତ ଚୂଡ଼ାନ୍ତ ରହିଛି, 8 ମାମଲାର ତଦନ୍ତ ଜାରି ରହିଛି। ଅନ୍ୟପକ୍ଷରେ 2024 ଆଜି ସୁଦ୍ଧା 700 ଜଣ ବ୍ୟକ୍ତି ଅନଧିକୃତ ଭାବେ ମୋବାଇଲ୍ ସହ ଶ୍ରୀମନ୍ଦିର ପରିସରକୁ ପ୍ରବେଶ ଅଭିଯୋଗରେ 6,93,000 ଜୋରିମାନା ଆଦାୟ କରାଯାଇଛି। ଶ୍ରୀ ହରିଚନ୍ଦନ କହିଛନ୍ତି, ବେଆଇନ ଭାବେ ଶ୍ରୀମନ୍ଦିର ଭିତରେ ଫଟୋ ଓ ଭିଡ଼ିଓ ଉତ୍ତୋଳନ କରି ସାମାଜିକ ଗଣମାଧ୍ୟମରେ 8 ପ୍ରସାରଣ ହୋଇଥିବା ଅଭିଯୋଗ ହୋଇଛି। ସିଂହଦ୍ୱାର ଥାନାରେ 8 ମାମଲା ରୁଜୁ ସହିତ 5 ମାମଲାର ସମାଧାନ ହୋଇଥିବା ସେ କହିଛନ୍ତି। ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ 6,04,26,943 ଏକର ପରିମିତ ଜମି ରହିଥିବା ଚିହ୍ନଟ କରାଯାଇଛି। ବିଧାନସଭାରେ ଆଜି ସଦସ୍ୟ ଟଙ୍କଧର ତ୍ରିପାଠୀଙ୍କ ଏକ ସମ୍ପର୍କିତ ପ୍ରଶ୍ନର ଉତ୍ତରରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ଦେବୋତ୍ତର ଜମି ଜବରଦଖଲମୁକ୍ତ କରିବା ପାଇଁ ରାଜ୍ୟରେ 24 ଜିଲ୍ଲାର ବନ୍ଦୋବସ୍ତ ରେକର୍ଡକୁ ଭିତ୍ତି କରି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ସମ୍ପତ୍ତି ପରିମାଣ ଚିହ୍ନଟ କରାଯାଇଛି। ସେ କହିଛନ୍ତି, ଚିହ୍ନଟ ହୋଇଥିବା ଜମି ମଧ୍ୟରୁ 3,80,61,892 ଏକର ପରିମିତ ଜମିର ସଂଶୋଧିତ ସତ୍ତ୍ୱଲିପି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ରହିଛି। ଶ୍ରୀ ହରିଚନ୍ଦନ କହିଛନ୍ତି, 7 ଜିଲ୍ଲାରେ ଜବରଦଖଲ ହୋଇଥିବା 2,72,14,167 ଏକର ପରିମିତ ଜମିକୁ ଶ୍ରୀମନ୍ଦିର ପ୍ରଶାସନ ଅଧିକାରକୁ ଆଣିବା ଲାଗି 919 ମୋକଦ୍ଦମା ଦାୟର କରାଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟରେ ଆସନ୍ତା ଏପ୍ରିଲ ମାସ ପହିଲାରୁ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ଅଭିଯାନ ଏସ୍ଆଇଆର୍ ଆରମ୍ଭ ହେବ। ଏ ସମ୍ପର୍କରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ ସନ୍ଥଗୋପାଳନ ସୂଚନା ଦେଇଛନ୍ତି। 2002 ଏସ୍ଆଇଆର୍ ତାଲିକା ବିବରଣୀ ଯାଞ୍ଚ କରି ଜଣାଇବା ପାଇଁ ଅଧିକାରୀମାନଙ୍କୁ କୁହାଯାଇଛି। ବର୍ତ୍ତମାନ ସମୟରେ ମ୍ୟାପିଂ ଜାରି ରହିଛି ବୋଲି ଶ୍ରୀ ଗୋପାଳନ କହିଛନ୍ତି। ସ୍ୱଚ୍ଛ ଓ ତ୍ରୁଟିମୁକ୍ତ ଭୋଟର ତାଲିକା ପ୍ରସ୍ତୁତ ପାଇଁ ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ ଆରମ୍ଭ କରାଯାଉଛି। ନିର୍ବାଚନ ଆୟୋଗ ଗତ 19 ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ସମ୍ପର୍କିତ ପ୍ରସ୍ତୁତି କାର୍ଯ୍ୟ ସମ୍ପନ୍ନ କରିବା ଲାଗି ଓଡ଼ିଶା ସମେତ 22 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଚଳିତ ବର୍ଷ ଏପ୍ରିଲ 1 ଓଡ଼ିଶା ଦିବସ ଅବସରରେ ଭୁବନେଶ୍ୱରରେ ଭିଏଫ୍ଏସ୍ ଗ୍ଲୋବାଲ୍ ଭିସା ଆବେଦନ କେନ୍ଦ୍ର କାର୍ଯ୍ୟକ୍ଷମ ହେବ। ଭିଏଫ୍ଏସ୍ ଗ୍ଲୋବାଲ୍ ଗ୍ରୁପ୍ର ପ୍ରତିଷ୍ଠାତା ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଜୁବିନ୍ କାର୍କାରିଆ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଏହି ବିଷୟରେ ଅବଗତ କରାଇଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି, ଭୁବନେଶ୍ୱରରେ ଏହି ସେବା ମିଳିବା ପରେ ଓଡ଼ିଶାର ଛାତ୍ରଛାତ୍ରୀ ଓ ବ୍ୟବସାୟୀମାନଙ୍କୁ ଭିସା ପାଇଁ କଲିକତା କିମ୍ବା ଅନ୍ୟ ସହରକୁ ଯିବାକୁ ପଡ଼ିବ ନାହିଁ। ଅନ୍ୟପକ୍ଷରେ ଏହି କେନ୍ଦ୍ର ସ୍ଥାପନ ହେଲେ ନୂତନ ନିଯୁକ୍ତି ସୃଷ୍ଟି ହେବାର ସମ୍ଭାବନା ରହିଥିବା ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି। ପ୍ରଥମ ପର୍ଯ୍ୟାୟରେ କେତେକ ବଛା ବଛା ଦେଶ ପାଇଁ ଆବେଦନପତ୍ର ଗ୍ରହଣ କରାଯିବ ଓ ପରବର୍ତ୍ତୀ ସମୟରେ ଆବଶ୍ୟକତା ଅନୁଯାୟୀ ଅନ୍ୟ ଦେଶଗୁଡ଼ିକୁ ଏଥିରେ ସାମିଲ କରାଯିବ। ଏହି ନିଷ୍ପତ୍ତି ପାଇଁ ମନ୍ତ୍ରୀ ଶ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ବିଶ୍ୱରେ ଭାଷା ଏବଂ ସାଂସ୍କୃତିକ ବିବିଧତାକୁ ପ୍ରୋତ୍ସାହିତ କରିବା ଏବଂ ମାତୃଭାଷାକୁ ବଞ୍ଚାଇ ରଖିବା ପାଇଁ ଲୋକଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଆଜିର ଦିନକୁ ଅନ୍ତର୍ଜାତୀୟ ମାତୃଭାଷା ଦିବସ ଭାବେ ପାଳନ କରାଯାଉଛି। ଚଳିତ ବର୍ଷର ଏହି ଦିବସର ବିଷୟବସ୍ତୁ ରହିଛି ବହୁଭାଷାଭିତ୍ତିକ ଶିକ୍ଷା କ୍ଷେତ୍ରରେ ଯୁବସ୍ୱର। ମାତୃଭାଷାର ଗୁରୁତ୍ୱକୁ ରେଖାଙ୍କିତ କରିବା ପାଇଁ 2000 ୟୁନେସ୍କୋ ପକ୍ଷରୁ ଏହି ଦିବସ ପାଳନ କରାଯାଉଛି। ଶୁଣନ୍ତୁ ଏ ସମ୍ପର୍କରେ ଏକ ସ୍ୱତନ୍ତ୍ର ଉପସ୍ଥାପନା।
ହୃଦୟର ଆବେଗକୁ ଭାବପୂର୍ଣ୍ଣ ଭାବେ ବ୍ୟକ୍ତ କରୁଥିବା ଭାଷାକୁ ମାତୃଭାଷା କୁହାଯାଏ। କବି ଗଙ୍ଗାଧର ମେହେର ତାଙ୍କ କାଳଜୟୀ ପଙ୍କ୍ତିରେ ଲେଖିଛନ୍ତି, ଉଚ୍ଚ ହେବା ପାଇଁ କରଯିବେ ଆଶା, ଉଚ୍ଚ କର ଆଗେ ନିଜ ମାତୃଭାଷା। ବିଶ୍ୱରେ ପ୍ରାୟ 7,000 ଭାଷାରେ ଲୋକମାନେ କଥାବାର୍ତ୍ତା କରିଥାନ୍ତି। ଭାଷାବିତ୍ମାନଙ୍କର ଆକଳନ ଅନୁସାରେ ଏହି ସଂଖ୍ୟା ମଧ୍ୟରୁ ଅର୍ଦ୍ଧାଧିକ ଭାଷା ସଙ୍କଟାପନ୍ନ ସମୟ ଦେଇ ଗତି କରୁଛି। ଚଳିତ ଶତାବ୍ଦୀ ବେଳକୁ ପ୍ରାୟ 1,500 ଭାଷା ସବୁଦିନ ପାଇଁ ଲୋପ ପାଇଯିବ। ଓଡ଼ିଶାର ମାଣ୍ଡ, ପରଜୀ, ପେଙ୍ଗୋ ଭାଷାଗୁଡ଼ିକ ଲୋପ ପାଇବାର ଯଥେଷ୍ଟ ସମ୍ଭାବନା ରହିଛି। ଅନ୍ତର୍ଜାତୀୟ ମାତୃଭାଷା ଦିବସ ଅବସରରେ ମାତୃଭାଷାର ସୁରକ୍ଷା ସହ ଏକ ସମୃଦ୍ଧ ଶୈକ୍ଷିକ ବାତାବରଣ ଗଢ଼ି ତୋଳିବାକୁ ସରକାରୀ ଏବଂ ବେସରକାରୀ ସ୍ତରରେ ପ୍ରୟାସ ଜାରି ରହିଛି। ରାଜ୍ୟପାଳ ହରିବାବୁ କମ୍ଭମ୍ ପାଟି ଆନ୍ତର୍ଜାତିକ ମାତୃଭାଷା ଦିବସର ଶୁଭେଚ୍ଛା ଜଣାଇ କହିଛନ୍ତି, ଦୈନନ୍ଦିନ ଜୀବନରେ ମାତୃଭାଷାର ବହୁଳ ବ୍ୟବହାର ସହ ଏହାର ସୁରକ୍ଷା ଓ ସମୃଦ୍ଧି ପାଇଁ ସଂକଳ୍ପବଦ୍ଧ ହେବାକୁ ପଡ଼ିବ। ଅନ୍ତର୍ଜାତୀୟ ମାତୃଭାଷା ଦିବସରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଜଣାଇ କହିଛନ୍ତି, ମାତୃଭାଷା କେବଳ ଭାବ ବିନିମୟ ମାଧ୍ୟମ ନୁହେଁ, ବରଂ ଏହା ଆମର ପରମ୍ପରା, ଜୀବନଶୈଳୀ ଓ ଅତୀତର ଅମୂଲ୍ୟ ଜ୍ଞାନକୁ ଆଗାମୀ ପିଢ଼ି ସହ ଯୋଡ଼ିଥାଏ। ଆକାଶବାଣୀ କଟକ ସମ୍ବାଦ ବିଭାଗ ପାଇଁ ମୁଁ ସ୍ମୃତି ରେଖା ତାରିଣୀଆ।
ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଅଧୀନରେ 2025-26 ଶିକ୍ଷାବର୍ଷ ପାଇଁ ଆବେଦନ ସମୟସୀମା ଚଳିତ ମାସ 28 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଭଣ୍ଡାରୀପୋଖରୀ ବ୍ଲକ ସରକାରୀ ମହୁରା ହାଇସ୍କୁଲଠାରେ ଆର୍ଥିକ ସାକ୍ଷରତା ସୁକନ୍ୟା ସମୃଦ୍ଧି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆନ୍ତଃରାଜ୍ୟ ନିଶାଦ୍ରବ୍ୟ ରାକେଟ୍ ବିରୋଧରେ ଅଭିଯାନ ଆରମ୍ଭ ହେବା ପରେ ନବରଙ୍ଗପୁରର ଏକ ମେଡିକାଲ ଷ୍ଟୋରର ମାଲିକଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି। ସରକାରୀ କାର୍ଯ୍ୟଧାରାକୁ ଅଧିକ ସ୍ୱଚ୍ଛ, ଦ୍ରୁତ ଏବଂ ପ୍ରଭାବଶାଳୀ କରିବା ଲକ୍ଷ୍ୟରେ କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦିନିକିଆ କ୍ଷମତା ବିକାଶ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଛି। ସୁବର୍ଣ୍ଣପୁର ଜିଲ୍ଲାରେ ଚାଲିଥିବା ଇଙ୍କଫେଷ୍ଟର ବୌଦ୍ଧିକ ମଞ୍ଚରେ ମହାନଦୀ ଜଳ ପ୍ରଦୂଷଣ ଓ ଆମ ଜୀବନ ଜୀବିକା ଶୀର୍ଷକ ଉପରେ ଆଲୋଚନା ଅନୁଷ୍ଠିତ ହୋଇଛି। ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ବାଘଶଳା ଗ୍ରାମର ଗୁରାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଆଶାକର୍ମୀମାନଙ୍କ ନିମନ୍ତେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବିଧାନସଭାରେ ଆଜି ବିଭିନ୍ନ ପ୍ରସଙ୍ଗରେ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଗୃହ କାର୍ଯ୍ୟ ଅପରାହ୍ନ 4 ପର୍ଯ୍ୟନ୍ତ ମୁଲତବୀ। ରାଜ୍ୟରେ ଆସନ୍ତା ଏପ୍ରିଲ ମାସ 1 ଆରମ୍ଭ ହେବ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ଅଭିଯାନ। ଭୁବନେଶ୍ୱରରେ ଓଡ଼ିଶା ଦିବସରୁ କାର୍ଯ୍ୟକ୍ଷମ ହେବ VFS ଗ୍ଲୋବାଲ ଭିସା ଆବେଦନ କେନ୍ଦ୍ର। ଏବଂ ବହୁଭାଷା ଭିତ୍ତିକ ଶିକ୍ଷା କ୍ଷେତ୍ରରେ ଯୁବସ୍ୱରର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ଅନ୍ତର୍ଜାତୀୟ ମାତୃଭାଷା ଦିବସ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି।